ஆனந்தலீலாமய விக்ரஹாய ஹேமாவதிப்யோ சபிசுந்தராய தஸ்மை மஹாப்ரீமரசப்ரதாய ஸ்ரீ சைதன்ய சந்திராய நமோ நமஸ்தி சைதன்ய சந்திராய நமோ நமஸ்தி சைதன்ய சந்திராய நமோ நமஸ்தி சைதன்ய சந்திராய நம
ஸ்ரீ குரு ஸ்ரீ ஆச்சார்ய காண ஸ்ரீ பகவத் தேகிச்சந்த இஸ் போனஃபைட் பர்சன் ஸ்ரீ பிரமாணிக அதிகாரி பகவான் சம்பந்த கயோபை ஸ்ரீ பகவான் பாக லோக பார்ஷத் ஸ்ரீ குரு ஸ்ரீ ஆச்சார்ய ஸ்ரீ குரு பரம்பரார அசுந்தி நாரத முனி தெணு சே கே ஏ பிரஜா ஏ ரூபக்கு தியான கரிவி கவுச்சு கமிட்டி பகவான் கண ஆமே ஜாணினு ரூபரேகனா பகவான் ஆம பாக்கு ஆசி கண ஆமே ஜாணிப பகவான் கண ஆமே ஜாணினு தான் சம்பந்த கிச்சு தெணு திரௌப மகாராஜ குருங்க கதா அக்ஷர அக்ஷரே மானிலே ஜெமி கே செப்படி சாதனா கலே சமாஸ பதிரே தர்சன பாயே ସେ ଯେଉଁ ରୂପକୁ ଧ୍ୟାନ କରିଦେଲେ ହୃଦୟରେ ସେତେବେଳେ ଆଗରେ ଆସିକି ଛିଡ଼ା ହେଲେ ସେ ଚକ୍ଷୁ ଖୋଲି ଦେଖିଲା ବେଳକୁ ଯେଉଁ ଧ୍ୟାନର ବସ୍ତୁ ଧ୍ୟାନର ମୂର୍ତ୍ତି ତାଙ୍କ ଆଗରେ ଅଛି ଯେଉଁ ରୂପଟେ ଧ୍ୟାନ କରିଥିଲେ ଗୁରୁ ବତେଇଛନ୍ତି ସେଇ ବାଗ୍ୟା ଲକ୍ଷଣ ସେଇ ବାଗ୍ୟା ରୂପ ରଙ୍ଗ ଚିହ୍ନ ବର୍ଣ୍ଣ ପୋଷାକ ପତ୍ର ଅଳଙ୍କାର ସବୁ କଥା କହିଥିଲେ ତେଣୁ ଜାଣିଲେ ଯେ ଏଇ ଭଗବାନ ଭଗବାନ ବୋଲି କେମିତି ଜାଣିବ ଏ ହେଉଛି ପ୍ରମାଣ ସେଥିପାଇଁ ତତ୍ତ୍ୱଦର୍ଶିନ ଯିଏ ତତ୍ତ୍ୱ ଦର୍ଶନ କରିଛନ୍ତି ତାଙ୍କ ପାଖକୁ ଯିବା ପାଇଁ ପଡ଼ିବ ତାହେଲେ ତୁମେ ଭଗବାନଙ୍କ ବିଷୟରେ ଜାଣିପାରିବ ବୁଝିପାରିବ ନହେଲେ ସହଜ କଥା ହେଇନି ସେଇଥିପାଇଁ ଭଗବାନ ଯେତେବେଳେ ଆସନ୍ତି ଅବତାର ଆସନ୍ତି ତାର ପ୍ରମାଣ ଦିଆଯାଏ ଶାସ୍ତ୍ର ସେ ଶାସ୍ତ୍ର ପ୍ରମାଣରୁ ଜାଣିବାକୁ ପଡ଼ିବ ଏଇ ଭଗବାନ ଅନ୍ୟ କଥା ହେଇଛି କିଛି ନାହିଁ ସେହିପରି ଗୌରାଙ୍ଗଙ୍କ ସମ୍ବନ୍ଧରେ ଅନେକ ଶାସ୍ତ୍ର ପ୍ରମାଣ ଅଛି ଗୌରାଙ୍ଗ ମହାପ୍ରଭୁ ସେ ଭକ୍ତାବତାର ହେଇଥିଲେ ଭକ୍ତି ଯୋଗ ଶିଖେଇବା ପାଇଁ ସେ ସେଥିପାଇଁ ପ୍ରସନ୍ନ ଅବତାର ଅଚ୍ଛନ୍ନ ଅବତାର ବୋଲି କୁହାଯାଇଛି ସେ କେବେ ପ୍ରକାଶ କରୁନଥିଲେ ସେ ଭଗବାନ ବୋଲି ଜଣେ ଭକ୍ତ ଆମେ ଯେଉଁ ଭକ୍ତି ଯୋଗ ଆଚରଣ କରିବା ଆମେ ଯେପରି ଆଚରଣ କରିବା ସେହିପରି ସେ ଆଚରଣ କରୁଥିଲେ ସେ କଥା ଶିଖେଇବା ପାଇଁ ଆସିଥିଲେ ଯଦି କେହି କହୁଥିଲା ତାଙ୍କୁ ଭଗବାନ ବୋଲି ସେ କାନ ବୁଝି ଦେଉଥିଲେ ବଡ଼ ବିରକ୍ତ ହେଉଥିଲେ ତା ଉପରେ ତା କହୁଥିଲେ କେଟା ଗୋପୀଭର୍ତ୍ତୃ ପାଦ କମଳ ଦାସ ଦାସାନୁ ଦାସାନୁ ଦାସ ହଂ ଏ କଥା ସେ କହୁଥିଲେ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ସେ ଗୋପୀଭର୍ତ୍ତୃ କହିଲେ କୃଷ୍ଣ ତାଙ୍କ ପଦାରବିନ୍ଦରେ ଦାସ ଦାସର ଦାସର ଅନୁଦାସର ଅନୁଦାସ ମୁଁ କୃଷ୍ଣସ୍ତୁ ଭଗବାନ ସ୍ୱୟଂ କୃଷ୍ଣ ଭଗବାନ ମୁଁ ଭଗବାନ ନୁହଁ ଏଇଟା ଶିଖିବା ପାଇଁ ଆସିଥିଲେ ତଦନୁଯାୟୀ ଆଚରଣ କରିଥିବା ଭକ୍ତାବତାର ସେଇଥିଲେ ସେଥିପାଇଁ ଛନ୍ନ ଅବତାର ବୋଲି କୁହାଯାଏ ତାଙ୍କୁ ତେଣୁ କେମିତି ତାହେଲେ ଚିହ୍ନିବା ଆମେ ତାଙ୍କୁ ଭଗବାନ ବୋଲି ସେ ତ ନିଜ ପ୍ରକାଶ ହିଁ କରୁନଥିଲେ ପ୍ରମାଣ ଦିଏ ଗୋଟେ କଥା ଆମେ ରଖିବାକୁ ପଡ଼ିବ ଯେଉଁମାନେ ଅବତାର ଆସନ୍ତି ସେ କେବେ କହନ୍ତିନି ଆମେ ମୁଁ ଭଗବାନ ବୋଲି କୃଷ୍ଣଙ୍କ ଛଡ଼ା କେହି କହିନାହାନ୍ତି କଥା ନୋ ବଡ଼ି ହାଜ୍ ସେଇଟ୍ ନୋ ବଡ଼ି ହାଜ୍ ଅଟର୍ଡ ଦିସ୍ ୱାର୍ଡ ଆଇ ଆଂ ମମ ଶବ୍ଦ କୃଷ୍ଣଙ୍କ ଛଡ଼ା କେହି ଉଚ୍ଚାରଣ କରିନାହାନ୍ତି ନୋ ବଡ଼ି ଯଦି ବର୍ତ୍ତମାନ କେହି ଆସି ଏହିପରି ଶବ୍ଦ ଉଚ୍ଚାରଣ କରେ ଇଜ୍ ରାସ୍କେଲ୍ ଇଜ୍ ନମ୍ବର ୱାନ୍ ରାସ୍କେଲ୍ ସୋ ମେନି ରାସ୍କେଲ୍ ସାର୍ ଦୟା ତେଣୁ ଏ କଥା କେହି କହିପାରିବେନି ଏଇଟା ପ୍ରମାଣ ଦିଆଯାଇଛି ତେବେ ସେଇ ଶାସ୍ତ୍ର ପ୍ରମାଣ ଦିଆଯାଇଛି ବୁରି ବୁରି ପ୍ରମାଣ ଯେଉଁମାନେ ଏଥିରେ କନ୍ଭର୍ସାନ୍ ଜାଣିଛନ୍ତି ସେମାନେ ସେହି ପ୍ରମାଣରୁ ଚିହ୍ନିବେ ଯେ ଇ ଭଗବାନ ଗୌରାଙ୍ଗ ମହାପ୍ରଭୁଙ୍କ ସମ୍ବନ୍ଧରେ ଦିଆଯାଇଛି କଳେ ପ୍ରଥମ ସନ୍ଧ୍ୟାୟଂ ଲକ୍ଷ୍ମୀକାନ୍ତ ଭବିଷ୍ୟତି ଦାରୁ ବ୍ରହ୍ମ ସମୀପସ୍ଥ ସନ୍ୟାସ ଗୌର ବିଗ୍ରହ ଏଇଟା ବାୟୁପୁରାଣରେ ଦିଆଯାଇଛି କଳେ ପ୍ରଥମ ସନ୍ଧ୍ୟାୟଂ ଲକ୍ଷ୍ମୀକାନ୍ତ ଭବିଷ୍ୟତି ଆରୁ ବ୍ରହ୍ମ ସମୀପସ୍ଥ ସନ୍ୟାସ ଗୌର ବିଗ୍ରହ କଳିଯୁଗର ପ୍ରଥମ ସନ୍ଧ୍ୟାରେ ଭଗବାନ ନାରାୟଣ ତାଙ୍କର ନିତ୍ୟ ଗୌରକାନ୍ତି ପ୍ରକଟ କରି ସନ୍ୟାସ ଗ୍ରହଣ ପୂର୍ବକ ଦାରୁ ବିଗ୍ରହ କହିଲେ ପୁରୁଷୋତ୍ତମ କ୍ଷେତ୍ରରେ ଜଗନ୍ନାଥ ସମୀପେ ଅବସ୍ଥାନ କରିବେ ଏହା ଲେଖାଇଛି ତେଣୁ ସେଇଥିରୁ ଚିହ୍ନାଗଲା ଏଇ ହେଉଛନ୍ତି ଭଗବାନ କାରଣ ସେ ତାଙ୍କର ଅନ୍ତିମ ଲୀଳା କରିଛନ୍ତି 18 ବର୍ଷ କାଳ ରହିଛନ୍ତି ପୁରୁଷୋତ୍ତମ କ୍ଷେତ୍ରରେ ସନ୍ୟାସ ଆଶ୍ରମ କରି ଯେତେବେଳେ ସନ୍ୟାସ ଆଶ୍ରମ ଗ୍ରହଣ କଲେ ତାଙ୍କ ମାତା ସଚିଦେବୀଙ୍କ ଆଦେଶରେ ସେ ଏଇଠି ରହିଲେ କଳୁ ପ୍ରଥମ ସନ୍ଧ୍ୟା କଳିଯୁଗ ପ୍ରଥମ ସନ୍ଧ୍ୟା କଳିଯୁଗ ମାତ୍ର 5000 ବର୍ଷ ବିତିଛି ଏ ପ୍ରଥମ ସନ୍ଧ୍ୟା ବିତିଛି ଏଇଟା ଏହିପରି ଅନେକ ପ୍ରମାଣ ଅଛି ସେଇଥିରୁ ଜାଣିବାକୁ ପଡ଼ିବ ସେ ଭଗବାନ ଅନ୍ୟ କଥା ସେଥିରେ କିଛି କଥା ମନଗଢ଼ାର କଥା ହେଇଛି ଏଇ କଥା ଯେଉଁମାନେ ଜାଣିଥିଲେ ସେଇମାନେ ତାଙ୍କୁ ଭଗବାନ ବୋଲି ଜାଣୁଥିଲେ ଚୈତନ୍ୟଙ୍କୁ ସମସ୍ତେ ଜାଣିପାରିବେନି ସେ ନିଜେ ପ୍ରକାଶ ହିଁ କରୁନଥିଲେ ତେଣୁ ଅବତାର ମାନଙ୍କ ସମ୍ବନ୍ଧରେ ବୈଦିକ ଶାସ୍ତ୍ର ମାନଙ୍କରେ ସବୁ ସ୍ପଷ୍ଟ ବର୍ଣ୍ଣନା ଅଛି ଆଉ ପ୍ରମାଣ ଦିଆଯାଇଛି। ଯିଏ ବୈଦିକ ପ୍ରମାଣରେ ପ୍ରମାଣିତ ନ ହେବ ତାକୁ ଅବତାର ବା ଭଗବାନ ବୋଲି ଗ୍ରହଣ କରାଯିବ ନାହିଁ। ବ୍ରଜେନ୍ଦ୍ର ନନ୍ଦନ ଯେଇ ଶଚିସୂତ ହୋଇଲା ସେଇ ଶଚିସୂତ ଯିଏ ବ୍ରଜେନ୍ଦ୍ର ନନ୍ଦନ କୃଷ୍ଣ ଥିଲେ। ଗୌର ସର୍ବାତ୍ମା ମହାପୁରୁଷ ମହାତ୍ମା ମହାଯୋଗୀ ତ୍ରିଗୁଣାତୀତ ସତ୍ତ୍ୱରୂପ ଭକ୍ତି ଲୋକେ କାଶ୍ୟତି ଚୈତନ୍ୟ ଉପନିଷଦରେ କଥା ବର୍ଣ୍ଣନା ଅଛି। ଯଦା ପଶ୍ୟ ପଶ୍ୟତେ ରୁକ୍ଷଣ ବର୍ଣ୍ଣ କର୍ତ୍ତାରୁ ଈଶାଂ ପୁରୁଷଂ ବ୍ରହ୍ମ ଯୋନିଂ ମୁଣ୍ଡକ ଉପନିଷଦରେ କଥା ବର୍ଣ୍ଣନା ଅଛି। ରୁକ୍ମ ବର୍ଣ୍ଣ କହିଲେ ସ୍ୱର୍ଣ୍ଣବର୍ଣ୍ଣ ଭଗବାନ ପରମେଶ୍ୱର ଯେତେବେଳେ ସ୍ୱର୍ଣ୍ଣବର୍ଣ୍ଣ ବିଶିଷ୍ଟ ଗୌରକାନ୍ତି ସ୍ୱର୍ଣ୍ଣବର୍ଣ୍ଣ ବିଶିଷ୍ଟ ଶ୍ରୀମଦ୍ ଭାଗବତରେ କୁହାଯାଇଛି। ମୁଁ ତ୍ରି ଛନ୍ନ ଅବତାର କଥା ଶ୍ରୀମଦ୍ ଭାଗବତ ସପ୍ତମ ସ୍କନ୍ଧରେ କୁହାଯାଇଛି। ପ୍ରହ୍ଲାଦ ମହାରାଜଙ୍କର କଥା ଉକ୍ତି ଇଥଂ ନୃହ ତୀର୍ଯ୍ୟକ ଋଷି ଦେବ ଶସାବତାରେ ଲୋକାନ୍ ବିଭା ବୈଶି ହଂସି ବିଗତ ପ୍ରତିପାଂ ଧର୍ମ ମହାପୁରୁଷ ପାଶି ଯୁଗାନୁବୃତ୍ତଂ ଛନ୍ନ କଳୌ ଯଦ ଅଭବ ସ୍ତ୍ରୀ ଯୁଗ ଅଥ ସପ୍ତମ ପ୍ରହ୍ଲାଦ ମହାରାଜ କହିଛନ୍ତି। ଶ୍ରୀମଦ୍ ଭାଗବତ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟ 38 ଶ୍ଳୋକ ତ୍ରିଯୁଗ ସତ୍ୟ ତ୍ରେତା ଦ୍ୱାପ ତ୍ରିଯୁଗରେ ସେହି ପ୍ରକଟ ଅବତାର ହେଉଛନ୍ତି ବୋଲି କହିଲେ। କଳିଯୁଗରେ ଛନ୍ନ ଅବତାର ତେଣୁ ତ୍ରିଯୁଗ ବୋଲି କୁହାଯାଉଛି। ଛନ୍ନ କଳ ସ୍ତ୍ରୀ ଯୁଗ ଅଥ ସପ୍ତମ ଏଇ ହେଉଛି କଥା। ହେ ଭଗବାନ ଆପଣ ମାନବ ମାନବତର ପ୍ରାଣୀ ଦେବତା ଋଷି ଜଳଜୀବ ଆଦି ପରିବାରରେ ଆବିର୍ଭୂତ ହୋଇଛନ୍ତି। ଏପରି ଭାବେ ଆପଣ ଜଗତକୁ ଦିବ୍ୟ ଜ୍ଞାନ ଆଲୋକରେ ଧୁଆସିତ କରିଛନ୍ତି। କଳିଯୁଗରେ ହେ ମହାବାହୁ ଆପଣ ଏକ ଛନ୍ନ ଅବତାର ଭାବରେ ପ୍ରକଟିତ ହୁଅନ୍ତି ତେଣୁ ଆପଣଙ୍କୁ ତ୍ରିଯୁଗ ବୋଲି କହନ୍ତି। ଏଇଟା ଭାଗବତ ଦିଆଯାଇଛି ଛନ୍ନ ଅବତାର କଥା ଗୌର ଛନ୍ନ ଅବତାର ପୂର୍ଣ୍ଣ କ୍ଷେତ୍ରେ ନବଦ୍ୱୀପେ ଭବିଷ୍ୟାମି ସଜିସୂତ ପରିଷ୍କାର ଲେଖା ହଉଛି। ଜାଗା ମାନା ବାପନା ସବୁ ଲେଖା ହଉଛି। କୃଷ୍ଣ ନାମରେ ବର୍ଣ୍ଣନା ଅଛି କଳୌ ସଂକୀର୍ତ୍ତନ ନାମେ ଭବିଷ୍ୟାମି ସଜିସୂତ କଳୌ ଘୋର ତମାଛନ୍ନାନ ସର୍ବଂ ଆଚାର ବର୍ଜିତାନ ସଚି ଗର୍ଭେ ଚ ସମ୍ଭବ ତାର ଇଶ୍ୟାମି ନାରଦ ବାଇପୁରାଣରେ ଲେଖା ଅଛି। ଅଧାବାହୁନ୍ଧରାଧାମ ଭୂତ୍ତା ମତ ଭକ୍ତି ରୂପ ଧୃକ୍ ମାୟାଞ୍ଚ ଭବିଷ୍ୟାମି କଳୌ ସଂକୀର୍ତ୍ତନାଙ୍ଗମେ ବ୍ରହ୍ମଜାମଳରେ ଲେଖା ଅଛି କଥା ବ୍ରହ୍ମଜାମଳ ଜୟ ଭଗବାନ କୃଷ୍ଣର ଅଧିକା ପ୍ରାଣବଲ୍ଲଭ ସୃଷ୍ଟ୍ୟାଦ ସ ଜଗନ୍ନାଥ ଗୌର ଆସିନ୍ ମହେଶ୍ୱରୀ ଅନନ୍ତ ସଂଗୀତରେ ଲେଖା ଅଛି କଥା। ମୁଁ କହିସାରିଛି ଭାଗବତ ଗୌ ଗର୍ଗମୁନିଙ୍କର କଥା କୃଷ୍ଣବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପଙ୍ଗ ସପାର୍ଷଦମ ଯକି ସଂକୀର୍ତ୍ତନ ପ୍ରହରୀ ଯଦନ୍ତି ସୁମେଧ ସେ ଭାଗବତର କଥା ଏଗୁଡ଼ାକ ସବୁ ଏପରି ଭୁରି ଭୁରି ପ୍ରମାଣ ଅଛି। ଅହମେବ କୋଚିତ ବ୍ରହ୍ମନ୍ ସନ୍ୟାସାଶ୍ରମାଶ୍ରିତ ହରିଭକ୍ତି ଗ୍ରହୟାମି କଳୌ ପାପ ହତାନ ଉପପୁରାଣରେ କଥା ଲେଖା ଅଛି। ଅହମେବ ଦୀଜ ଶ୍ରେଷ୍ଠ ନିତ୍ୟ ପ୍ରସନ୍ନ ବିଗ୍ରହ ଭଗବାନ ଭକ୍ତ ରୂପେଣ ଲୋକ ରକ୍ଷାମି ସର୍ବଦା ଆଦି ପୁରାଣରେ ଲେଖା ଅଛି। କଳୌ ପ୍ରଥମ ସନ୍ଧ୍ୟାୟଂ ଗୌରାଙ୍ଗଂ ଅହଂ ମହି ତଳେ ଭାଗିରଥୀ ତଟେ ରମ୍ୟେ ଭବିଷ୍ୟାମି ସଚିସୂତ ପଦ୍ମପୁରାଣରେ ଲେଖା ଅଛି। କମ୍ପ୍ଲିଟ୍ ଭେରି କ୍ଲିୟର ପରିଷ୍କାର ବର୍ଣ୍ଣନା ଦିଆଯାଉଛି। ଅହଂ ପୂର୍ଣ୍ଣ ଭବିଷ୍ୟାମି ଯୁଗ ସନ୍ଧୌ ବିଶେଷଦ ମାୟାପୁରେ ନବଦ୍ୱୀପେ ଭବିଷ୍ୟାମି ସଚିସୂତ ଗରୁଡ଼ ପୁରାଣରେ ଲେଖା ଅଛି। ଜଗନା ମାନା ବାପାନା ପିକ୍ନିକ how these rascals claim I am Bhagavan prove yourself that you are Bhagavan praman kar kunti Bhagavan divija kuvijayantam jayantam bhakta rupena kalau sankirtan arambhe bhavishyami sachisuta narad purana lagasi ei bhaga re praman ach so many proofs chaitanya kento ଆଧୁନିକ ତଥାକଥିତ ଶିକ୍ଷିତ ଲୋକେ ଭଗବାନ ଗ୍ରହଣ କରୁନାହାନ୍ତି ଏ ହେଉଛି କଥା। ତେବେ ଚୈତନ୍ୟ ଅବତାର ବୈଶିଷ୍ଟ୍ୟ ମୁଁ କହିଛି କାରଣ ସେ ଅନ୍ୟ ଅବତାର ଅବତାର ସାର ଗୋରା ଅବତାର ମହାବଧାନ୍ୟ ଅବତାର ବୋଲି କୁହାଯାଇଛି। ଅନପିତ ଚରିଞ୍ଚିରା କରୁଣ ୟାବତୀର୍ଣ୍ଣ କଳ ସମପୈତ ମୁନ୍ନତ ଜଳର ଧାଂ ସ୍ୱଭକ୍ତି ଶ୍ରିୟଂ ରୂପକ ସ୍ୱାମୀ ବିଦଗ୍ଧ ମାଧବ ଗ୍ରନ୍ଥରେ ଚୈତନ୍ୟ ମହାପ୍ରଭୁଙ୍କ ସମ୍ବନ୍ଧରେ କଥା କହିଛନ୍ତି। ଅନପିତ ଚରିଞ୍ଚରାତ୍ କରୁଣ ୟାବତୀର୍ଣ୍ଣ କଳ समर्पित मन्नत जलर सान सो भक्ति श्रेयम। तात्पर्य कौन यार मनीष जहा किसी जाणी जापे एपरी कौन सी कथा कहवापी श्री गौर गौरांग महाप्रभु आसी नष्णु विभिन्न अवतार से जहा नदी जहा प्रचारित ही नथिला सही अति गुप्ततम जिनिस से हूँ कृष्ण प्रेम कृष्ण भक्ति ताको जगत प्रदान करने निमित्त से आगमन करते ये हूँ गौरांग अवतार वैशिष्ट्य से प्रति से कहला अनर्पित चरिंचरा जहाँ पूर्व अर्पित तो ही नहीं करुणया अवतीर्ण कलऊ करुणा करी आप कलिजुगर अवतीर्ण होती समर्पित मन्नत जलर सां सो भक्ति श्रेय सूय भक्ति प्रदान करने निमित्त भगवान कृष्ण सब देवी किंतु भक्ति मिलवा बड़ कष्ट कृष्ण प्रेम मिलवा बड़ कष्ट जहाँ कहती सात सिंधु भितरी चाबी पड़ी रही खोप खोप चाबी अंटा है से कृष्ण प्रेमटा सात सिंधु भितर रही चाबी पड़ी कृष्ण बाइक सब जिन देवे कृष्ण प्रेम मिलवा बड़ कष्ट से सात सिंधु को भांगी चाबी फिटे गौरांग अवतार बांटी देगले ने 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 जाचिया जाचिया प्रेम दब जाची जाची देगा ये हूँ गौरांग महाप्रभु गौरांग अवतार वैशिष्ट स्व भक्ति श्रेय भक्ति बा प्रेम प्रदान कर देगा से कहते नमो महावदान्यायो कृष्ण प्रेम प्रदायति कृष्णायो कृष्ण चैतन्य नामने गौर तुषी से रूप गोस्वा कह महावदान्य अवतार से गौर जे कि कृष्ण प्रेम प्रदान कर से सब कथा चैतन्य चरितामृत चैतन्य मंगल चैतन्य भागवत चैतन्य चंद्रोदय नाटक चैतन्य सम्बन्धी गुड़िक हूँ प्रामाणिक ग्रंथ कविराज गोस्वामी लिखिले चैतन्य चरितामृत चैतन्य मंगल लिखिले लोचन दास ठाकुर अच्छी चैतन्य मंगल वर्णना अच्छी कलि युगे संकीर्तन धर्म रखिबारे कलि युगे संकीर्तन धर्म रखिबारे जन्मिब कृष्ण प्रथम संध्यारे दीर्घ कले बोर बाहु जानु सम गौर दीर्घ कले बोर बाहु जानु सम सिंह ग्रीव गजस्कंध अमल लोचन सागर प्रभु प्रेमारो आवासो करुणा सागर प्रभु प्रेमारो आवासो निज करुणाय दया करिब प्रकाशो निज करुणाय दया करिब प्रकाशो हाँ कथा से शास्त्र कथा कह मनगड़ा कथा किए कह मनगड़ा कथा कह तेणु से प्रमाणिक बोली ग्रहण कर शास्त्र प्रमाण जो दिजोट फ्रम दि रिविल्ड स्क्रिप्चर्स देन योर स्टेटमेंट विल बी अथेंटिक हाँ अथेंटिक मनगड़ा कथा ही ना से गौर सुंदर बा गौरांग महाप्रभु से करुणा परवेश ही करुणा सागर प्रभु प्रेमार आवास निज करुणा दया कर प्रकार करुणा परवेश ही अहेतु की कृपा बसत आम मैने जो भाषा बुझा से भाषा से आम ସହିତ ହରି କୀର୍ତ୍ତନ କରିଛନ୍ତି, ଆମକୁ ସେଇ ଭାଷାରେ କହିଛନ୍ତି। ସେ ଲୋକ ଶୋଇଲା କେତେ ଉଠେଇ ତ ସାଡ଼େ ଶୋଇବ ସୁନାଟ ସ୍ଲିପ ଦେ। ମଣିଷ ଦେବତା ପଶୁ ବୃକ୍ଷ ଲତା ସଚେତନ ପଦାର୍ଥ ଅଚେତ ପଦାର୍ଥ ଜଗତର ସମସ୍ତ ପଦାର୍ଥ ସମୂହ ଯେଉଁ ଭାବରେ କୃଷ୍ଣଙ୍କୁ ବୁଝିବେ, କୃଷ୍ଣଙ୍କର ସେବା କରିପାରିବେ, ସେଇ କଥା ଏ ଜଗତରେ ସେ କୀର୍ତ୍ତନ କରିଦେଇ ଯାଇଛନ୍ତି। ଗୌରାଙ୍ଗ ଏ ହେଉଛି ଗୌରାଙ୍ଗ ଅବତାରର ବୈଶିଷ୍ଟ୍ୟ। ଚୈତନ୍ୟଙ୍କର ସମସ୍ତ ଲୀଳା ଅଚୈତନ୍ୟ ଜୀବମାନଙ୍କୁ ଚୈତନ୍ୟ ପ୍ରଦାନ କରିବା ନିମିତ୍ତ ଉଦ୍ଦିଷ୍ଟ। ସେ ଯେତେବେଳେ ଗୃହସ୍ଥାଶ୍ରମ ତ୍ୟାଗ କଲେ ଚବିଶ ବର୍ଷ ବୟସ ଯୁବକ ବୟସ, ସେତେବେଳେ ତାଙ୍କର ଏକମାତ୍ର ବୃଦ୍ଧା ମାତା ଥିଲେ ସଚିଦେବୀ, ଯୁବତୀ ପତ୍ନୀ ଥିଲେ ବିଷ୍ଣୁପ୍ରିୟା, ସଦ୍ୟ ବିବାହିତା ପତ୍ନୀ, ଯୁବତୀ ପତ୍ନୀ। ସେ ସମୟରେ ସନ୍ନ୍ୟାସ ନେଉଛନ୍ତି, ସନ୍ନ୍ୟାସାଶ୍ରମ ଗ୍ରହଣ କରୁଛନ୍ତି, ତ୍ୟାଗ କରୁଛନ୍ତି। ତାଙ୍କର ପିତା ଜଗନ୍ନାଥ ମିଶ୍ର ବହୁ ଆଗରୁ ପରଲୋକ ଗମନ କରିଛନ୍ତି, ତାଙ୍କର ବଡ଼ ଭାଇ ବିଶ୍ୱରୂପ ସେ ବିବାହ ନ କରି ସନ୍ନ୍ୟାସ ଗ୍ରହଣ କରିଛି। ତେଣୁ ସଚି ମାତା ଯେତେବେଳେ କାନ୍ଦିଲେ, ଯେତେବେଳେ ବିଶ୍ୱରୂପ ସନ୍ନ୍ୟାସ ନେଲା, ସଚି ମାତା କାନ୍ଦିଲେ, କ୍ରନ୍ଦନ କଲେ। ସଚି ମାତା କ୍ରନ୍ଦନ କଲେ ତ ଚୈତନ୍ୟ ମହାପୁରୁଷ ସାନ୍ତ୍ୱନା ଦେଲେ, ମା କାହିଁ କାନ୍ଦୁଛୁ ତୁ, ମୁଁ ଗ୍ରସ୍ତ ହେବି, ମୁଁ ବିବାହ କରିବି, ମୁଁ ଗ୍ରସ୍ତ ହେବି, ମୁଁ ତୋ କଥା ବୁଝିବି କାନ୍ଦନ। ତେଣୁ ବିବାହ କଲେ, ସେ ବିବାହ କଲେ, ତାଙ୍କ ପ୍ରଥମ ସ୍ତ୍ରୀ ହେଉଛନ୍ତି ଲକ୍ଷ୍ମୀପ୍ରିୟା। ନ ସନ୍ତାନ ନ ଈଶ୍ୱର ନ ଈଶ୍ୱର ଲକ୍ଷ୍ମୀପ୍ରିୟା ସେ ଯେତେବେଳେ ଯାଇଥିଲେ, ସେ ପ୍ରଥମ ଅବସ୍ଥାରେ ମୁଁ ତାଙ୍କ କହିବି ଜୀବନୀ କହିବି, ସେତେବେଳେ ଲକ୍ଷ୍ମୀପ୍ରିୟା ବିରହ ବିଚ୍ଛେଦ ବଙ୍ଗଦେଶ ପ୍ରଚାର ପ୍ରସାର ଯାଇଥିଲେ, ଲକ୍ଷ୍ମୀପ୍ରିୟା ସେତେବେଳେ ବିରହ ବିଚ୍ଛେଦ ବିରହ ଦୁଃଖରେ ଦୁଃଖିତ, ଏଇ ବିରହଟା ଗୋଟେ ସର୍ପ ସଦୃଶ ହେଇକି ଦଂଶନ କଲା, ସେ ଆସିଲେ ଆମକୁ ମୃତ୍ୟୁ ବରଣ କରିଛନ୍ତି। ତେଣୁ ମା ପୁଣି କାନ୍ଦିଲା, ପୁଣି କାନ୍ଦିଲା, ଏଇ ତୋ ଦ୍ୱିତୀୟ ପତ୍ନୀ ଗ୍ରହଣ କଲେ ବିଷ୍ଣୁପ୍ରିୟା, ସଦ୍ୟ ବିବାହିତ। ଏହିପରି ଅବସ୍ଥାରେ ସେ ସନ୍ନ୍ୟାସ ନେଉଛନ୍ତି କାହିଁକି, ଆମର ସାଧାରଣ କଥା ଅଛି ଯେ ବିବାହ ଯେତେବେଳେ ହୁଏ ଦାହର ଗ୍ରହଣ କରାଯାଏ, ବୈଦିକ ନୀତି ଅନୁଯାୟୀ ଭାର୍ଯ୍ୟା ଗ୍ରହଣ କରାଯାଏ, ବିବାହରେ ଯେଉଁ ମନ୍ତ୍ର ଉଚ୍ଚାରଣ କରିକିରି ଭାର୍ଯ୍ୟା ଗ୍ରହଣ କରାଯାଏ, ସେ ମନ୍ତ୍ରରେ ଦିଆଯାଇଛି ମୁଁ ଭାର୍ଯ୍ୟା ଗ୍ରହଣ କରିଛି, ଏହାର ସବୁ ଦାୟିତ୍ୱ ନେବି, ମୁଁ ଟେକ୍ ଅପ୍ ଦିସ୍ ରେସ୍ପନ୍ସିବିଲିଟି, ଦାୟିତ୍ୱ ନେବା ପାଇଁ ପଡ଼ିବ, ତାଇ ବୈଦିକ ନିର୍ଦ୍ଦେଶ। ଏବଂ ବ୍ୟବହାର ପ୍ରଜୟା ନରତେଇ ହେଉଛି ବୈଦିକ ନିର୍ଦ୍ଦେଶ, ସ୍ତ୍ରୀ ସଙ୍ଗମ କରିବା ଜୀବର ପ୍ରବୃତ୍ତି। କିନ୍ତୁ ଏ ପ୍ରବୃତ୍ତିକୁ ଚରିତାର୍ଥ କରିବା ପାଇଁ ତୁମେ ଯେମିତି ସେମିତି ଇଚ୍ଛା ସ୍ତ୍ରୀ ସଙ୍ଗ କରିବ ନାହିଁ, ଏମିତି ଯେମିତି ଦିବା ଦିବା ଲୋକରେ ନାରୀ ଧର୍ଷଣ ହେଉଛି, ହଁ ୟୁ କ୍ୟାନ୍ ଡୁ ଲାଇକ୍ ଦ୍ୟାଟ। ସେଥିପାଇଁ ବେଦର ନିର୍ଦ୍ଦେଶ ଦିଆଯାଇଛି ପ୍ରବୃତ୍ତିକୁ ନିବୃତ୍ତ କରିବା ପାଇଁ, ବେଦର ନିର୍ଦ୍ଦେଶ ଠିକ୍ ଅଛି, ତୁମେ ସେ ପ୍ରବୃତ୍ତି ଚରିତାର୍ଥ କରିବ, କିନ୍ତୁ ତୁମକୁ ବିବାହ କରିବାକୁ ପଡ଼ିବ, ଭାର୍ଯ୍ୟା ଗ୍ରହଣ କରିବାକୁ ପଡ଼ିବ ବୈଦିକ ରୀତିରେ, ତାର ଦାୟିତ୍ୱ ନେବା ପାଇଁ। ଏବଂ ନରତି ରତିକ୍ରୀଡ଼ା କରିବା ପାଇଁ, ତୁମର ଜନ୍ମିନ୍ଦ୍ରକୁ ଆନନ୍ଦ ଦେବା ପାଇଁ ତୁମେ ସ୍ତ୍ରୀ ଗ୍ରହଣ ବା ଦାର ଗ୍ରହଣ କରିପାରିବ ନାହିଁ, ପ୍ରଜୟା ସନ୍ତାନ ଉତ୍ପାଦନ କରିବା ପାଇଁ, ମନୁଷ୍ୟ ରକ୍ଷା ଅର୍ଥେ ଉପଯୁକ୍ତ ସନ୍ତାନ, ସମାଜକୁ ଉପଯୁକ୍ତ ସନ୍ତାନ, ଗୁଡ୍ ଚିଲଡ୍ରେନ୍ ଦେବା ପାଇଁ, ନଟ୍ ଅନୱାଣ୍ଟେଡ୍ ଚିଲଡ୍ରେନ୍, ଡୋଣ୍ଟ ଗିଭ୍ ଅନୱାଣ୍ଟେଡ୍ ଚିଲଡ୍ରେନ୍ ଟୁ ଦି ସୋସାଇଟି, ଦେ ଆର୍ କ୍ରିଏଟିଂ ହାଭକ୍ ନାଓ ଇନ୍ ଦି ସୋସାଇଟି, ଦେ ଆର୍ ଅନୱାଣ୍ଟେଡ୍ ଚିଲଡ୍ରେନ୍। ଏ ବୈଦିକ ନୀତିର ବିରୁଦ୍ଧ ଆଚରଣ କରାଯାଇଛି, ସେଥିପାଇଁ ହାଭକ୍ ସୃଷ୍ଟି ହେଇଯିବ, ଏ ବେଦ ନିର୍ଦ୍ଦେଶ ଦିଆଯାଇଛି। ଏବଂ ବିବାହ ପ୍ରଜୟା ନରତେଇ ପ୍ରଜା ସୃଷ୍ଟି କରିବା ପାଇଁ ତୁମେ ବିବାହ କରୁଛ, ଦାର ଗ୍ରହଣ କରୁଛ, ନଟ୍ ଫର୍ ସେକ୍ସୁଆଲ ଏନ୍ଜୟମେଣ୍ଟ, ଜନନେନ୍ଦ୍ରକୁ ଆନନ୍ଦ ଦେବା ପାଇଁ ନୁହେଁ। ତେଣୁ ସେ ପ୍ରାୟ ମନ୍ତ୍ର ସେଥିରେ ବୋଲାଯାଏ, ମୁଁ ଏହାର ଦାୟିତ୍ୱ ନେଉଛି ଗ୍ରହଣ କରୁଛି। ତେଣୁ ଯାହାର ଇ କାପାସିଟି ନାହିଁ, ଇ ଶକ୍ତି ନାହିଁ, ସ୍ତ୍ରୀର ଦାୟିତ୍ୱ ନେବ, ସ୍ତ୍ରୀମାନେ ନିର୍ଭରଶୀଳ, ତାଙ୍କର ସବୁ ପ୍ରକାର ଦାୟିତ୍ୱ ନେବ, ପୁରୁଷ ସ୍ତ୍ରୀର ସବୁ ପ୍ରକାର ସବୁ କଥା ବୁଝିବ, ସାଟିସ୍ଫାଏ ହେବ, ତାଙ୍କୁ ସାଟିସ୍ଫାଏ କରିବ ଯେ ପୁଣି ସନ୍ତାନ ଉତ୍ପାଦନ କରାଯିବ, ସନ୍ତାନ ସହିତ ସେମାନଙ୍କର ରକ୍ଷଣାବେକ୍ଷଣ ଇତ୍ୟାଦି ସବୁ ପ୍ରକାର ଦାୟିତ୍ୱ ନେବା ପାଇଁ ପଡ଼ିବ, ତାଙ୍କୁ ଯୋଗ୍ୟ କରିବ, ଖାଇବା ପିଇବାକୁ ଦେବ, ପାଠ ପଢ଼ିବ, ଏସବୁ କେତେ ବହୁତ ଦାୟିତ୍ୱ ଅଛି। ଇଏକୁ ଗ୍ରହଣ କରିବା ପାଇଁ ଯାହାର ଶକ୍ତି ନାହିଁ ସେ ତାର ଗ୍ରହଣ କରିବା ଉଚିତ ନୁହେଁ, ଇ ସୁ ନଟ୍ ଆକ୍ସେପ୍ଟ ୱାଇଫ୍, ସେ ସ୍ତ୍ରୀ ସଙ୍ଗ କରିବା ଉଚିତ ନୁହେଁ, ତେଣୁ ସ୍ତ୍ରୀ ସଙ୍ଗ କରିପାରିବନି, ୟୁ କ୍ୟାନ୍ ନଟ୍। ଏହା ବୋଲି ଆମେ ଯାହା ଇଚ୍ଛା ତାହା ଯେଉଁଠି ଇଚ୍ଛା ସେଠି ସ୍ତ୍ରୀ ଲୋକ ଧରିଲେ ତାଙ୍କୁ ଦର୍ଶନ କର, ଭେରି ଇଟ୍ ଇଜ୍ ସତ ଯେମିତି ଦେ ଆର୍ ଥିଙ୍ଗସ୍ ଟୁ ବି ଏନ୍ଜୟଡ୍, ହଁ ଉପଭୋଗ୍ୟ ପଦାର୍ଥ ତୁମର ସେ ଯେଉଁଠି ସ୍ତ୍ରୀ ଲୋକ ଦେଖିଲେ ତାକୁ ଉପଭୋଗ କର, ଯାହା ହଟ୍ ଇଜ୍ ଦିସ୍ ବ୍ରୋଟାଲ୍ ଆଟିଚ୍ୟୁଡ୍। ତେଣୁ ବେଦରେ ନିର୍ଦ୍ଦେଶ ଦିଆହେଇଛି ପ୍ରବୃତ୍ତିଟାକୁ ନିବୃତ୍ତ କରିବାକୁ, ଯିଏ ବିଚାର କରିବ ଓ ଏ ଶକ୍ତି ମୋର ଅଛି ତ ତାହେଲେ ମୁଁ ବିବାହ କରିବି, ତାହେଲେ ଯାଇ ସ୍ତ୍ରୀ ସଙ୍ଗ କରିବି, ନହେଲେ ସ୍ତ୍ରୀ ସଙ୍ଗ ହେଇପାରିବ। ତେଣୁ ଏତେ ଦାୟିତ୍ୱ ନିଆଯାଇଛି ବିବାହ ବେଳେ, ତେଣୁ ଦାୟିତ୍ୱ ଟିକେ ଛାଡ଼ିଦେଇକି ଚାଲି ପଳେଇବ ତୁମେ, ତାହେଲେ ତୁମେ ସେ ପୁଣି ଭଗବାନ ହେଇଛନ୍ତି, ପୁଣି ଦାୟିତ୍ୱ ଛାଡ଼ିଦେଇ ପଳେଇବ, ଗୌରବ ଭଗବାନ ସେ ତ ଶିକ୍ଷା ଦେବା ପାଇଁ ଆସିଛନ୍ତି, ତାହେଲେ ବୃଦ୍ଧା ମାତା ଅଛି, ପୁଣି ଯୁବତୀ ପତ୍ନୀ ଅଛି, ତାଙ୍କର ଦାୟିତ୍ୱ ହୋଇଛି, ତାଙ୍କର କର୍ତ୍ତବ୍ୟ ଇଟ୍ସ ଡ୍ୟୁଟି, ତାଙ୍କ ଟୁ ଲୁକ୍ ଆଫ୍ଟର୍ ଦେମ୍, ତାଙ୍କର କଥା ବୁଝିବା ହେଇ ସନ୍ନ୍ୟାସ ନେଲେ ବୃଦ୍ଧାଚରଣ କଥାଟା କେମିତି ହେଇଗଲା, ତାର ତାତ୍ପର୍ଯ୍ୟ ହିଁ କ'ଣ? ସେଥିପାଇଁ ପୁତ୍ର ଶୋକ କାତରା ଯେ
আমি আনি দিব কৃষ্ণ প্রেম হেন ধম, আমি আনি দিব কৃষ্ণ প্রেম হেন ধম, সকল সম্পদ ম কৃষ্ণের চরণ, সকল সম্পদ ম
କହିଲେ ପୁଅ କ'ଣ କରିବ? ପୁଅ ଆଣିବ ରଜତ ସୁବର୍ଣ୍ଣ, ଟଙ୍କା ପଇସା ସୁନା ଥୋଡ଼ି ଏଇ ଆଣିବ ପୋଷିବ, ସେ ତ ଆନେ ରତନ ୟୋ ଆନେ ରଜତ ସୁବର୍ଣ୍ଣ, ଖାଇଲେ ବିନାଶ ପାଏ ନହେଁ ପରଭାବ, ସେ କେତେ ପାପ କରିବ, କେତେ ମିଛ କହିବ, କେତେ ଜାଲ କରିବ, କେତେ ଦ୍ୱାର୍ଥରୀ କରିବ, କେଉଁ ଠକିବ, ମାନେ ତାକୁ ଖାଇଲେ କ'ଣ ହେବ ନା ଦୁଃଖ ପାଇବ, ବିନାଷ୍ଟ ହେବ, ଯୋନିରେ ନାନା ଯୋନିରେ ଭ୍ରମଣ କରିବ, ତା ପାଇପାରିବ ନାହିଁ, ନହେ ପରଧର୍ମ ପରମାର୍ଥ ଲାଭ ହେଇପାରିବ ନାହିଁ। ତେଣୁ ମୁଁ ଯାଉଛି ୟା ଅପେକ୍ଷା ଉନ୍ନତ ଧନ ଆଣିଦେବି, ଆମି ଆଣିଦେବ କୃଷ୍ଣ ପ୍ରେମ ହେନ ଧନ, ସକଲ ସମ୍ପଦ ମୟ କୃଷ୍ଣର ଚରଣ, ୟା ଅପେକ୍ଷା ବହୁତ ଉନ୍ନତ ଧନ ହେଉଛି କୃଷ୍ଣ ପ୍ରେମ ଧନ, ସେ କୃଷ୍ଣ ପ୍ରେମ ଧନ ମୁଁ ଆଣିଦେବି, ଯାହାକୁ ଯେ ହେଉଛି ସକଲ ସମ୍ପଦ ମୟ, ସେ କୃଷ୍ଣର ଚରଣ ହେଉଛି ସକଲ ସମ୍ପଦ ମୟ, ସବୁ ସମ୍ପଦ ପ୍ରାପ୍ତ ହେବ, ତେଣୁ ତା ବଡ଼ ଉନ୍ନତ ଧନ ତଳେ ଆଣିବାକୁ ଦେଉଛି ଯାଉଛି, ତେଣୁ ମୁଁ ଏଇଟା କଲି, ମୁଁ ତେଣୁ ଏ ସନ୍ନ୍ୟାସ ଗ୍ରହଣ କଲି, ତେଣୁ ମାଆଙ୍କୁ କ୍ଷମା ମାଗିଲେ, ମା ମୋତେ କ୍ଷମା କର, ମୁଁ ବଡ଼ ଅଧମ ପୁତ୍ର ତୋ, ଆଉ ତେବେ ମୁଁ ଏ ଗୋଟେ ଉନ୍ନତ ଧନ ଆଣିଦେବା ପାଇଁ ଯାଉଛି, କେବଳ ଯେ ତତେ ଦେବି ତା ନୁହେଁ, ସମଗ୍ର ଜଗତକୁ ତାହା ଦାନ କରିବି, ସମସ୍ତଙ୍କୁ ଉଦ୍ଧାର କରିବି, ସମସ୍ତଙ୍କୁ ଉଦ୍ଧାର ପରଧର୍ମ ପାଇବି, ଏଇ ଯେତେବେଳେ ମହତ୍ ଉଦ୍ଦେଶ୍ୟ, ଏଇ ମହତ୍ ଉଦ୍ଦେଶ୍ୟ ଏଇ ମାନବ ଜାତିକୁ ଚୈତନ୍ୟ ପ୍ରଦାନ କରିବା ନିମିତ୍ତ ସେ ପ୍ରକାର ଲୀଳା ପ୍ରଦର୍ଶନ କରେ, ମହତ୍ ଉଦ୍ଦେଶ୍ୟ ତାଇ କୁହାଯାଇଛି, ମଧ୍ୟ ଭାଗବତ ବି କୁହାଯାଇଛି, ଆମେ ପ୍ରକୃତରେ ପିତା ମାତା ପାଖରେ ଋଣୀ, ଆମେ ଅନେକଙ୍କ ପାଖରେ ଋଣୀ, ଆମର ସେ ଋଣ ପରିଶୋଧ କରିବାର ଅଛି, ସେ ଋଣକୁ ତୁମେ ଭାଙ୍ଗି ଦେଇପାରିବନି, ପିତା ମାତାଙ୍କ ଯୋଗୁଁ ଆମେ ଶରୀର ପାଇଛେ, ୱି ହାଭ୍ ଗଟ୍ ଦିସ୍ ବଡି, ତେଣୁ ତାଙ୍କ ପାଖରେ ଋଣୀ, ସେ ଆମ ଲାଳନ ପାଳନ କରିଛନ୍ତି, ଖାଇବା ପିଇବାକୁ ଦେଇଛନ୍ତି, ବଢ଼େଇଛନ୍ତି, କେତେ କ'ଣ କରିଛନ୍ତି, ତେଣୁ ଆମ ଋଣ ଅଛି, ବୁଝିବା ଦେବତାମାନଙ୍କ ପାଖରେ ଆମେ ଋଣୀ, ଯେତେ ଜୀବ ଜଗତ ଦେଖୁଛ ତାଙ୍କ ପାଖରେ ବି ଋଣୀ ଆମେ। ଗାଈ କୁହ, ବାଛୁରୀ କୁହ, ବଳଦ କୁହ, ଛେଳି କୁହ, ମେଣ୍ଢା କୁହ, ସବୁ ପାଖରେ ଋଣୀ ଆମେ। ସେମାନେ ମଧ୍ୟ ଆମର ଉପକାର କରୁଛନ୍ତି। ବୃକ୍ଷ କୁହ, ଲତା କୁହ, ସମସ୍ତଙ୍କ ପାଖରେ ଋଣୀ ଆମେ। ଦେବତାମାନଙ୍କ ପାଖରେ ଋଣୀ। ସୂର୍ଯ୍ୟ ଦେବତା କିରଣ ଦେଉଛନ୍ତି, ବାୟୁ ଦେବତା ବାୟୁ ଦେଉଛନ୍ତି, ଇନ୍ଦ୍ର ଦେବତା ଜଳ ଦେଉଛନ୍ତି, ଏ ପାଖେ ଋଣୀ ଯାହା ତାଙ୍କ ଜୀବନ ବଞ୍ଚଉଛେ। ସାଧୁ ସନ୍ଥମାନେ ଅଛନ୍ତି ତାଙ୍କ ପାଖରେ ଋଣୀ। ଏଇମାନେ ସମସ୍ତଙ୍କ ପାଖରେ ଆମେ ଋଣୀ, ଅନେକଙ୍କ ପାଖରେ ଆମେ ଋଣୀ। ଏ ଋଣ କେମିତି ପୈଠ କରିପାରିବ? ଏପରି କୋଟି ଜନ୍ମ ବିତିଗଲେ ଏମାନଙ୍କ ଋଣ ପରିଶୋଧ କରିପାରିବନି, ସେଇ କଥା ଅଛି। କିନ୍ତୁ ଭଗବାନ ଦେଇଛନ୍ତି ଉପାୟ ଏ ଋଣ ପରିଶୋଧ କରିବା। ଦେବର୍ଷି ଭୂତାପ୍ତ ନୃଣାମ ପିତୃଣାମ ବା ନାୟଂ ଋଣୀ ନା କିଙ୍କର ନାୟଂ ଋଣୀଚ ରାଜନ୍ ସର୍ବାତ୍ମନେ ଯୋ ଶରଣଂ ଶରଣ୍ୟଂ ଗତମକୁନ୍ଦଂ ପରିଭୂତ କର୍ତ୍ତଂ। ଶ୍ରୀମଦ୍ ଭାଗବତରେ ପ୍ରମାଣ ଦିଆଗଲା। ନା କିଙ୍କର ନାୟଂ ଋଣୀ, ଆରି ପାଖରେ ଆମେ ଋଣୀ ନୁହଁ, କାର କିଙ୍କର ନୁହଁ ଆମେ। ଦେବର୍ଷି ଭୂତାପ୍ତ ନୃଣାମ ପିତୃଣାମ ବା ଦେବତା ପାଖରେ, ଭୂତ ଜୀବଜଗତ ପାଖରେ, ଋଷି ସାଧୁ ସନ୍ତମାନଙ୍କ ପାଖରେ, ନୃଣଂ ପିତୃଣଂ ଲୋକ ସମାଜ, ତୁମେ କହୁଛ ମୋ ଜାତି ଭାଇ ପାଇଁ ମୋର କିଛି କା କର୍ତ୍ତବ୍ୟ ତା ପାଖରେ ନୁହଁ। ହଁ, ଲୋକ ସମାଜ ପାଖରେ ନୃଣଂ ପିତୃଣଂ ପିତୃପୁରୁଷ ମାତୃପୁରୁଷ ସବୁ ପାଖରେ ଋଣୀ। କିନ୍ତୁ ନା କିଙ୍କର ନାୟଂ ଋଣୀଚ ରାଜନ୍, କିନ୍ତୁ କାହାରି କିଙ୍କର ବା ସେବ ଆମେ ଦାସ ହେବୁ ନାହିଁ, କି ଋଣୀ ହେବୁ ନାହିଁ। କେତେବେଳେ ନା ସର୍ବାତ୍ମନେ ଯୋ ଶରଣଂ ଶରଣ୍ୟଂ ଗତମକୁନ୍ଦଂ ପରିହୃତ କର୍ତ୍ତଂ। ସର୍ବାତ୍ମନ ଭାବ ଏକାନ୍ତ ଭାବରେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ କୃଷ୍ଣ କହିଲେ। କମ୍ପ୍ଲିଟ୍ ସରେଣ୍ଡର ଯେତେବେଳେ କୃଷ୍ଣ ପଦାରବିନ୍ଦରେ ମୁକୁନ୍ଦଙ୍କର ପଦାରବିନ୍ଦରେ କରାଯାଏ, ସର୍ବାତ୍ମନେ ଯୋ ଶରଣଂ ଶରଣ୍ୟଂ ଗତମକୁନ୍ଦଂ ପରିହୃତ କର୍ତ୍ତଂ। କୃଷ୍ଣେ ଭକ୍ତି କହିଲେ ସର୍ବକର୍ମ କୃତ ହୋଇ, ଯେତେବେଳେ ଐକାନ୍ତିକ ଭକ୍ତି ଆଚରଣ କରାଯାଏ, କୃଷ୍ଣ ପଦାରବିନ୍ଦରେ ସମ୍ପୂର୍ଣ୍ଣ ରୂପେ ଶରଣାଗତି ଆଚରଣ କରାଯାଏ, ଏକାନ୍ତ ଭାବେ କୃଷ୍ଣ ସେବାରେ ନିଯୁକ୍ତ ହୁଏ ହୋଇଯିବାକୁ ହୁଏ, ସେତେବେଳେ ସବୁ ଋଣ ପୈଠ ହେଇଗଲା। ଆଉ କେଉଁ ଋଣ ବାକି ରହିଲାନି, ଖାତାରେ ପୈଠ ପଡ଼ିଗଲା। ଏ ହେଉଛି ତାର ଉପାୟ, ଏ ହେଉଛି ସୁମହତ୍ ଅତି ମହାନ ସେବା। ତେଣୁ ଯେତେବେଳେ ଏଇ ସେବା କରାଯାଏ, ସେତେବେଳେ କେତେ ଜନ୍ମର ପିତା ମାତା, ଗୋଟିଏ ଜନ୍ମରେ ସେମାନେ ଏଇ ପିତା ମାତା ତୁମର କେତେ ଜନ୍ମ ତୁମେ ବିତେଇଛ, କେତେ ପିତା ମାତା ଅଛନ୍ତି, ସେ ଋଣ ତ ପରିଶୋଧ କରୁନା, ତୁମେ ସେ ଋଣ ପରିଶୋଧ କରିଛ କରୁନା, ସେ ରହିଛନ୍ତି ସବୁ ଅନେକ, କିନ୍ତୁ ସେ ସବୁ ଋଣ ପରିଶୋଧ ହେଇଗଲା ଆଉ ଫିନିଶ ଭାଇ କୁହାଯାଇଛି। ତେଣୁ ଚୈତନ୍ୟ ମହାପ୍ରଭୁ ସେଇ କଥାଟା କହିଲେ, ସନ୍ୟାସ ନେଲି ଏଇଟା କରିବା ପାଇଁ, ମୁକୁନ୍ଦ ସେବନ ବ୍ରତ କରିଲି ଧାରଣ, ମୁକୁନ୍ଦ ସେବା ବ୍ରତ ଧାରଣ କଲି ମୁଁ। ସେଇଠି ମାଙ୍କୁ କହିଲେ ମୁଁ ଅଲୌକିକ ଅତି ଅଲୌକିକ ଧନ ମହାଧନ କୃଷ୍ଣ ପ୍ରେମ ଧନ ଆଣିଦେବି, ସକଲ ସଂପଦମୟ କୃଷ୍ଣେର ଧରଣ, ତତେ ଏକା ମିଳିବ ନାହିଁ ସମସ୍ତଙ୍କୁ। ଯେତେବେଳେ ମହାନ ଉଦ୍ଦେଶ୍ୟ ସାଧନ ଉଦ୍ଦେଶ୍ୟ କରାଯାଉଛି, ସେତେବେଳେ ଆଉ ଅସୁବିଧା ହେଉଛି ନାହିଁ। ସେଥିପାଇଁ ସେ ସନ୍ନ୍ୟାସ ଗ୍ରହଣ କଲେ। ଏ ହେଉଛି ବୈଶିଷ୍ଟ୍ୟ ତାଙ୍କ କୃଷ୍ଣ ଏ ଯୋଉ ଗୌରବତାର, ସମସ୍ତଙ୍କୁ ଯାହା କୁହାଯାଇଛି, ଗଛ ପଥର ପଶୁ ପକ୍ଷୀ ସ୍ତ୍ରୀ ପୁରୁଷ ସର୍ବଜୀବ ଉଦ୍ଧାର କରିବା ପାଇଁ ସେ ଦେଇଯାଇଛନ୍ତି। ମାୟାବାଦୀ ଯୋଉମାନେ ଥିଲେ ତାଙ୍କୁ ବି ଉଦ୍ଧାର କରୁଛନ୍ତି, ସେଥିପାଇଁ ସେ ମାୟାବାଦୀ ସନ୍ନ୍ୟାସୀ କେଶବ ଭାରତୀ ଠାରୁ ସନ୍ନ୍ୟାସ ନେଇଛନ୍ତି, ଯଦି ସେ ବୈଷ୍ଣବ ଧର୍ମ ଉଦ୍ଧାର କରୁଛନ୍ତି। କାହିଁକି ନା ମାୟାବାଦୀ ଉଦ୍ଧାର କରିବେ, ସେଥିପାଇଁ ପ୍ରକାଶାନନ୍ଦ ସରସ୍ୱତୀ ପ୍ରଭୃତି କାଶୀର ମାୟାବାଦୀ ସନ୍ନ୍ୟାସୀ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ମାୟାବାଦୀ ପୁରୀର, ହଁ ସେ ସମୟରେ ଚୈତନ୍ୟଙ୍କ ଉଦ୍ଧାର ପାଇଯାଇଛନ୍ତି, ଯୁକ୍ତିରେ ହଟେଇଛନ୍ତି, ମାୟାବାଦ ନାଶ କରିଛନ୍ତି, ଭକ୍ତିର ସିଦ୍ଧାନ୍ତ ପ୍ରକାଶ କରିଛନ୍ତି, ଆଉ ସମସ୍ତେ ତାଙ୍କର ଅନୁଗତ ହେଇକରି ବୈଷ୍ଣବ ହେଇଛନ୍ତି, ଏମାନେ ତାଙ୍କୁ ଉଦ୍ଧାର କରିଛନ୍ତି ମାଓବାଦୀମାନେ। କୃଷ୍ଣ କୀର୍ତ୍ତନ କରି ଶ୍ରୀକୃଷ୍ଣ କୀର୍ତ୍ତନ ହେଲେ ବିଷୟରେ ଆଚ୍ଛନ୍ନ ବ୍ୟକ୍ତିମାନଙ୍କର ପ୍ରକୃତ ସିଦ୍ଧି ଲାଭ ହୋଇପାରେ। ବିଷୟ ଲୋକ ରାଜା ପ୍ରତାପରୁଦ୍ର ଭକ୍ତ, କିନ୍ତୁ ଯେତେବେଳେ ପ୍ରତାପରୁଦ୍ର ଚୈତନ୍ୟ ମହାପ୍ରଭୁ ଦର୍ଶନ କରିବା ପାଇଁ ଆକାଂକ୍ଷା ପୋଷଣ କଲି, ଇଚ୍ଛା ପ୍ରକାଶ କଲି। ତାଙ୍କ ପାର୍ଷଦମାନଙ୍କୁ କହିଲେ ମୋତେ ଟିକେ ସୁବିଧା କର, ମହାପ୍ରଭୁଙ୍କର କୃପା, ମହାପ୍ରଭୁଙ୍କର ଅନୁମତି ଟିକେ ଆଣ, ମୁଁ ଦର୍ଶନ କରିବି। ତେଣୁ ମହାପ୍ରଭୁ ମନା କଲେ, ନା ହେଇପାରିବନି, କାହିଁକି ନା ସେ ସନ୍ନ୍ୟାସ ଆଶ୍ରମ ଆଶ୍ରୟ କରିଛନ୍ତି ତ, ସନ୍ନ୍ୟାସୀ, ସନ୍ନ୍ୟାସୀ ବିଷୟୀ ଲୋକ, ସ୍ତ୍ରୀ ଲୋକ, ସ୍ତ୍ରୀ ଲୋକ ଆଉ ବିଷୟୀ ଲୋକ, ଏମାନଙ୍କୁ ଦର୍ଶନ କରିବନି, ମନା ଅଛି, କଡ଼ା ନିୟମ ଅଛି। ଆକାର ଦେବ ଭତ୍, ଆକାର ଦେବ ଭତ୍ ଭେତବ୍ୟ ସ୍ତ୍ରୀଣ ବିଷୟୀଣଙ୍ଗ ପିହି କୁହାଯାଇଛି, ତସ୍ୟା କୃତିରପି ଯଥା ହେ ତସ୍ୟା କୃତିରପି, ଏ କଥା ଦିଆଯାଇଛି। ସନ୍ନ୍ୟାସ ଧର୍ମ କଡ଼ା ନିୟମ, ଆକାରଟା ବି ଭୀତିପ୍ରଦ, ସ୍ତ୍ରୀ ଲୋକର ବିଷୟ ଲୋକର ଆକାରଟା ଫଟୋ, ଫଟୋଟା ଆକାରଟା ମୂର୍ତ୍ତିଟା ଭୀତିପ୍ରଦ, ଯଥା କହି ସର୍ପ ରଜୁଟାଏ ପଡ଼ିଛି, ଦୌଡ଼ିଟାଏ ପଡ଼ିଛି, ସାପର ଆକାର ଦେଖାଯାଉ, ଭୟ କଲୁ, ଏ ପଚାଶ ଗଜରୁ ଗୋଟେ ସାପଟାଏ କଲୁ, ଭୀତିପ୍ରଦ ଆକାର ଦେବି ଭେତବ୍ୟ ସ୍ତ୍ରୀଣ ବିଷୟଣ। ତେଣୁ ସନ୍ନ୍ୟାସ ଧର୍ମ ତ ରକ୍ଷା କରୁଥିଲେ, ସେଥିପାଇଁ ସେ ମନା କରିଦେଲେ, ନା ରାଜା ସିଏ କାମିନୀ କାଞ୍ଚନ ଅର୍ସଙ୍ଗ କରୁଛି, ମୁଁ ସନ୍ନ୍ୟାସ କିପରି ଦର୍ଶନ ଦେବି, ହେଇପାରିବନି, ନାଇଁ କରିବି। ତାଙ୍କର ପୁଅକୁ ଦର୍ଶନ ଦେଲେ, ତାପରେ ପୁତ୍ର ଜଣେ କୃପା ହେଇପାରିଲା, ତାଙ୍କର ଗୋଟିଏ ଅଙ୍ଗବାସ ନେଇଗଲା, ସେଇ ତାର କୃପାଟା ଚାଲିଯାଉଛି ପ୍ରତାପ ରୁଦ୍ରଙ୍କ ପାଖକୁ। ତାପରେ ପ୍ରତାପ ରୁଦ୍ର ତାକୁ ଏଇ ପକେଇକିରି ଯେତେବେଳେ ଆଇତଟା ଅଛି ଆମର ଗୁଣ୍ଡିଚା ମନ୍ଦିର ପାଖରେ, ସେଠି ପ୍ରତାପ ରୁଦ୍ର ଦର୍ଶନ କରିଥିଲା, ସେତେବେଳେ ସେ ବିଶ୍ରାମ କରୁଛନ୍ତି, ଭାବ ବିହଳେଇଛନ୍ତି, ସେତେବେଳେ ପ୍ରତାପ ରୁଦ୍ର ଆସିଲେ, ସେଟାକୁ ପକେଇକିରି ଭାଗବତର ଶ୍ଳୋକ ଉଚ୍ଚାରଣ କରିକିରି ଆସୁଛନ୍ତି, ଯେତେବେଳେ ଭୁରିଦା ଭୁରିଦା କହି ପକାଉଛନ୍ତି, ଭୁରିଦା ମାନେ ଆହୁରି କୁହ ଆହୁରି କୁହ, ଭାଗବତରେ ତ କୃଷ୍ଣ ପ୍ରେମର କଥା ଅଛି, ତାହା କହିକିରି ଉନ୍ନତ ହେଇଯାଇଛି, ପ୍ରତାପ ରୁଦ୍ର ଦର୍ଶନ କରିଛି, ଯାହା ପ୍ରଥମେ ନାହିଁ କରିଦେଲେ, ହେଲେ ବିଷୟୀ ଲୋକକୁ ସେ ମଧ୍ୟ ଉଦ୍ଧାର କରୁଛନ୍ତି, ସମସ୍ତଙ୍କୁ କିପରି ସେ ଉଦ୍ଧାର କରିଛନ୍ତି। କୃଷ୍ଣ କୀର୍ତ୍ତନ ଦ୍ୱାରା ଗଛ ପଥର ପଶୁ ପକ୍ଷୀ ସ୍ତ୍ରୀ ପୁରୁଷ ସର୍ବମାନଙ୍କର ପ୍ରକୃତ ମୁକ୍ତି ଲାଭ ହେଇପାରେ। ମହାପ୍ରଭୁ ଯେତେବେଳେ ଝାରିକଣ୍ଡ ପଥରେ ଯାତ୍ରା କରୁଛନ୍ତି, ଗଣପଥରେ ବୃକ୍ଷ ଲତା ପଶୁ ପକ୍ଷୀ ସମସ୍ତେ ତାଙ୍କ କୃଷ୍ଣ ପ୍ରେମରେ ଉନ୍ମତ୍ତ ହେଇଛନ୍ତି, ବୃକ୍ଷ ହେଇଛି, ଲତା ହେଇଛି, ପଶୁ ହେଇଛି, ବାଘ ସିଂହ ମୃଗ ପ୍ରଭୃତି ପଶୁ, ଏମାନେ ମଧ୍ୟ ହରେ କୃଷ୍ଣ କହିଛନ୍ତି, ଏମାନଙ୍କୁ ଉଦ୍ଧାର କରିଛନ୍ତି, ଇଏ ହେଉଛି ତାହାର ଉଦାହରଣ। ସେ ଗୌର ସୁନ୍ଦର ସମସ୍ତଙ୍କର ମଙ୍ଗଳ ନିମିତ୍ତ, ଉଦ୍ଭିଦ ପଶୁ ପକ୍ଷୀ ମାନବ ପ୍ରତ୍ୟେକ ଜାତିର ମଙ୍ଗଳ ନିମିତ୍ତ ସେ ଜଗତକୁ ଆସିଥିଲେ, ଇଏ ହେଉଛି ଗୌରାଙ୍ଗ ଅବତାରଣ ବୈଶିଷ୍ଟ୍ୟ। ସେ ଚୈତନ୍ୟ, ସେ ଖଣ୍ଡ ବା ସଂକୀର୍ଣ୍ଣ ନୁହନ୍ତି, ସେ ହେଉଛନ୍ତି ମହାବଦାନ୍ୟ। ନମୋ ମହାବଦାନ୍ୟାୟ କୃଷ୍ଣ ପ୍ରେମ ପ୍ରଦାୟତି କୃଷ୍ଣାୟ କୃଷ୍ଣ ଚୈତନ୍ୟ ନାମ୍ନି ଗୌର ବିଶି। ସେ ପରିପୂର୍ଣ୍ଣ ସଚିଦାନନ୍ଦମୟ ପରମତତ୍ତ୍ୱ ବିଗ୍ରହ, ଅଚୈତନ୍ୟ ଜୀବଦଶା ରୂପଦଣ୍ଡର ବ୍ୟାହତି ପ୍ରଦାନ କରିବା ନିମିତ୍ତ ସେ ନିତ୍ୟ ପୂର୍ଣ୍ଣ ଚେତନମୟ, ଅଚୈତନ୍ୟ ଜୀବମାନଙ୍କୁ ଚୈତନ୍ୟ ପ୍ରଦାନ କରିବା ନିମିତ୍ତ ସେ ଜଗତରେ ଅବତୀର୍ଣ୍ଣ ହୋଇଥିଲେ। ସମଗ୍ର ଜଗତ ସକଳ ବର୍ଣ୍ଣ ପାପାତ୍ମା ପୁଣ୍ୟାତ୍ମା ସଧର୍ମୀ ବିଧର୍ମୀ ସମଗ୍ର ବିଶ୍ୱର ସମସ୍ତ ପ୍ରାଣୀ ସେମାନଙ୍କର ଅଭିମାନ ପରିତ୍ୟାଗ କରି ଶ୍ରୀ ଚୈତନ୍ୟ ଦେବଙ୍କର ଅନର୍ପିତ ଚରଦାନ ସ୍ୱଭକ୍ତି ଶ୍ରେୟ ସେ ସମସ୍ତଙ୍କୁ ପ୍ରଦାନ କରିଛନ୍ତି। ଏ ହେଉଛି ଚୈତନ୍ୟ ମହା ଅବତାରର ବୈଶିଷ୍ଟ୍ୟ। ସେ ଭବିଷ୍ୟତବାଣୀ ଦେଇଛନ୍ତି, କହିଥିଲେ ପୃଥିବୀତେ ଆଛେ ଯତ ନଗର ଆଦି ଗ୍ରାମ ସର୍ବତ୍ର ପ୍ରଚାର ରହିବ ମୋର ନାଁ। ଏ ପାଞ୍ଚ ବର୍ଷ ତଳେ ଭବିଷ୍ୟତବାଣୀ ତାଙ୍କର ଥିଲା। ତେଣୁ ଆସ୍ତିକ ନାସ୍ତିକ ନେଚ୍ଛ ଯବନ ଯେତେ ଅଛନ୍ତି ସମସ୍ତେ ଚୈତନ୍ୟଙ୍କର ବାଣୀ ଗ୍ରହଣ କରିବେ, ସର୍ବତ୍ର ପ୍ରଚାର ରହିବ ମୋର, ବର୍ତ୍ତମାନ ସଫଳ ହେଇଛି। ଆମର ଗୁରୁ ମହାରାଜ ସୂର୍ଯ୍ୟଗୁରୁ ମହାରାଜ ଶ୍ରୀମଦ ଲକ୍ଷ୍ମୀ ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ସେ ମ୍ଳେଚ୍ଛ ଯବନ ରାଜ୍ୟକୁ ଗଲେ ତାଙ୍କ ଗୁରୁଙ୍କର ଆଜ୍ଞା। ଏ ଯେଉଁ ଗୋରା ଲୋକ ପାଶ୍ଚାତ୍ୟ ଜଗତ ଲୋକମାନେ ମ୍ଳେଚ୍ଛ ଯବନ ନାସ୍ତିକ, ସେମାନେ ବର୍ତ୍ତମାନ ଗୌରାଙ୍ଗଙ୍କର ବାଣୀ ଗ୍ରହଣ କରିଛନ୍ତି, କୃଷ୍ଣଙ୍କର ବାଣୀ ଭାଗବତ ବାଣୀ ଗ୍ରହଣ କରିଛନ୍ତି। ସେମାନେ ଗ୍ରହଣ କରିକିରି ବର୍ତ୍ତମାନ ଏଇ ବୈଷ୍ଣବ ହେଇଛନ୍ତି, ସେମାନେ ଶିକ୍ଷା ରଖୁଛନ୍ତି, ମାଳି ବାଉଁଛନ୍ତି, ଜୁଳ କରୁଛନ୍ତି, ମାଳା ଧରିକି ହରେ କୃଷ୍ଣ ମନ୍ତ୍ର ଜପ କରୁଛନ୍ତି, ଭା ଗୌରାଙ୍ଗ କହିକିରି କୀର୍ତ୍ତନ କରୁଛନ୍ତି, ହନୁମତ ନୃତ୍ୟ କରୁଛନ୍ତି, ଗୀତା ଭାଗବତ ବୈଦିକ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି ସେମାନେ, ଯାହାକୁ ତୁମର ଭାରତୀୟ ସଂସ୍କୃତି ବା ବୈଦିକ ସଂସ୍କୃତି ଗୋଟା ଗ୍ରହଣ କରୁଛନ୍ତି ସେମାନେ ବର୍ତ୍ତମାନ ଜଗନ୍ନାଥ ଗୌର ନିତାଇ ରାଧା କୃଷ୍ଣ ବିଗ୍ରହ ପୂଜା କରୁଛନ୍ତି, ଉତ୍ସବ କରୁଛନ୍ତି, ଏସବୁ କରୁଛନ୍ତି ସେମାନେ। ଏ ହେଲା ଗୌରାଙ୍ଗ ବାଣୀର ସତ୍ୟତା, ସେ ଭବିଷ୍ୟତ ବାଣୀ ସର୍ବତ୍ର ପ୍ରଚାର ରହିବ ମୋର ନାମ ବର୍ତ୍ତମାନ ଚାରିଆଡ଼େ ଗଳି କନ୍ଦି ସହର ଗାଁ ଗହଳ ଚାରିଆଡ଼ି ପ୍ରସାରିତ ହେଉଛି। ସେ ହେଉଛି ମହାବଦାନ୍ୟ କଥା, ଏ ହେଉଛି ସନାତନ ଧର୍ମ, ଇଡଙ୍ଗଲ ରିଲିଜିଅନ, ସମସ୍ତେ ସଧର୍ମୀ ବିଧର୍ମୀ ସମସ୍ତେ ବର୍ତ୍ତମାନ ଗ୍ରହଣ କରୁଛନ୍ତି। ଏଥିରେ ଯାହା କହନ୍ତି ଦିସ୍ ଇଜ୍ ନଟ୍ ସେକ୍ଟେରିଆନ୍, ଏହା ଗୋଷ୍ଠୀଗତ ନୁହେଁ, କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବା ଗୋଷ୍ଠୀର ନୁହେଁ, ସନାତନ ସମଗ୍ର ସମସ୍ତ ମାନବ ସମାଜ ପାଇଁ ହେଉଛି ସନାତନ ଧର୍ମ। ତାହି ଗୌରାଙ୍ଗ ମହାପ୍ରଭୁ ପ୍ରଚାର କରୁଛନ୍ତି, ତେଣୁ ସମସ୍ତେ ଗ୍ରହଣ କରୁଛନ୍ତି। ଯେ ଖ୍ରୀଷ୍ଟିଆନ କୁହ, ବୌଦ୍ଧ କୁହ, ଜୈନ କୁହ, ପାର୍ସୀ କୁହ, ଆରବୀ କୁହ, ମୁସଲମାନ କୁହ, ହିନ୍ଦୁ କୁହ, ସମସ୍ତେ ଗ୍ରହଣ କରୁଛନ୍ତି ସମଗ୍ର ପୃଥିବୀରେ ପ୍ରଚାର, ସମସ୍ତେ ଆସୁଛନ୍ତି ଗୌରାଙ୍ଗ ଫୋଲ୍ଡକୁ। ଏ ହେଉଛି ସର୍ବଧର୍ମ ସମନ୍ୱୟ, କ'ଣ ସର୍ବଧର୍ମ ସମନ୍ୱୟ ତୁମେ କର, ଗୌରାଙ୍ଗ ଦେଇଯାଇଛନ୍ତି ସର୍ବଧର୍ମ ସମନ୍ୱୟ କରିଯାଇଛନ୍ତି, କମ୍ ଟୁ ଟେକ୍ ଅପ୍ ଦିସ୍ ଥିଙ୍ଗ୍, ହେଇଗଲା ଭଗବାନ ଦେଇଯାଇଛନ୍ତି ମହାପ୍ରଧାନ୍ୟ ଅବତାର ଗୌରାଙ୍ଗ ଅବତାରରେ ଆସିକି ସେ ଦେଇଯାଇଛନ୍ତି, ଆଉ କ'ଣ ସମନ୍ୱୟ କରିବାକୁ ତୁମେ ଚାହୁଁଛ, ଗ୍ରହଣ କର ଗୌରାଙ୍ଗଙ୍କର ବାଣୀ, ତାହେଲେ ହେଇଗଲା ୟୋର୍ ପ୍ରୋବ୍ଲେମ୍ ଇଜ୍ ସଲ୍ଭ। ତାହା ହେଉଛି ଗୌରାଙ୍ଗ ଅବତାରର ବୈଶିଷ୍ଟ୍ୟ, ସେଇ ଦିଆଯାଇଛି। ତେବେ ମୁଁ ଟିକେ ସଂକ୍ଷେପରେ ବର୍ତ୍ତମାନ ତାଙ୍କର ଜୀବନ ବୃତ୍ତାନ୍ତ ଜୀବନୀ କହିବି, ତାପରେ ବିଶେଷ କରିବି ଶ୍ରୀ ଗୌରାଙ୍ଗଙ୍କର କଥା, ତ ଅନନ୍ତ ଅନଏଣ୍ଡିଂ, ଆଉ ତାକୁ ଆମେ ଶେଷ କରିପାରିବା ହିଁ ନାହିଁ, ତ ଆମର ଶକ୍ତି ନାହିଁ, ଆମର ଯୋଗ୍ୟତା ହିଁ ନାହିଁ, ଆମର କୌଣସି ଜ୍ଞାନ ଗାରିମା ନାହିଁ ତାଙ୍କର କଥା କହିବା ପାଇଁ। ତେବେ ସେଇ ମହାବଦାନ୍ୟ ଅବତାର ଗୌରାଙ୍ଗ, ଗୌରାଙ୍ଗଙ୍କର ଅତି ପ୍ରିୟ ସେ ଗୁରୁ ଏପରି କରୁ, ତାଙ୍କର କୃପାରୁ ଯାହା ଆମକୁ ଜଣାଅଛନ୍ତି ତାଇ କହିବା। 1486 ମସିହା ଫେବୃଆରୀ ମାସ 18 ତାରିଖ ନଦିଆ ଜିଲ୍ଲାର ମାୟାପୁର ନାମକ ସ୍ଥାନରେ ଗୌରାଙ୍ଗଙ୍କର ଆବିର୍ଭାବ ହୋଇଥିଲା। ଏଇ ଫାଲ୍ଗୁନୀ ପୂର୍ଣ୍ଣିମା, ଗୌର ପୂର୍ଣ୍ଣିମା, ଗତକାଲି ଯେଉଁ ପୂର୍ଣ୍ଣିମା ତିଥିରେ ଆମେ ତାଙ୍କର ଆବିର୍ଭାବ ତିଥି ପାଳନ କଲେ, ସେ ଚୈତନ୍ୟ ମହାପ୍ରଭୁ ସେ ଆବିର୍ଭୂତ ହୋଇଥିଲେ ଯେଉଁ ଦିନ, ସେ ପୂର୍ଣ୍ଣିମା ତିଥିରେ ଚନ୍ଦ୍ରଗ୍ରହଣ ହୋଇଥିଲା ସେଦିନ, ତେଣୁ ସେଇ ଶୁଭଲଗ୍ନରେ ଚନ୍ଦ୍ରଗ୍ରହଣ ହୋଇଥିଲା। ସମସ୍ତ ନବଦ୍ୱୀପବାସୀ ହରିବୋ କହିକିରି ଆନନ୍ଦ ହୋଇ ଗଙ୍ଗାଙ୍କୁ, ଗଙ୍ଗା ନଦୀକୁ ସ୍ନାନ କରିବାକୁ ଯାଉଥିଲେ, ଗ୍ରହଣ ସମୟରେ ସ୍ନାନ କରା ହରିବୋଲ ହରିବୋଲ ଶବ୍ଦରେ ଚତୁର୍ଥୀ ମୁଖରିତ ଯେତେବେଳେ ହେଉଥିଲା ସେତେବେଳେ ଗୌରାଙ୍ଗ ମହାପ୍ରଭୁ, ତେଣୁ ସେ ସୂଚନା ଦେଇଥିଲେ ସେ ଏଇଟା ହିଁ ପ୍ରକାଶ କରିବାକୁ, ହରିନାମ କୀର୍ତ୍ତନ କରିବା ପାଇଁ, ଏଇଟା ହିଁ ପ୍ରଚାର କରିବା ପାଇଁ ସେ ଆସୁଛନ୍ତି। ତେଣୁ ଆବିର୍ଭାବ ସମୟରେ ଏଇଟା ସଦ ସମସ୍ତ ମୁଖରେ ହରିବୋଲ ଉଚ୍ଚାରିତ ହେଉଛି, ଏହି ହରିଧ୍ୱନିରେ ପୃଥିବୀକୁ ମୁଖରିତ କରି ଶ୍ରୀମନ୍ ମହାପ୍ରଭୁ ଧରାପୃଷ୍ଠ ଅବତୀର୍ଣ୍ଣ ହେଲେ। ଚୈତନ୍ୟ ମହାପ୍ରଭୁଙ୍କର ପିତା ହେଉଛନ୍ତି ଶ୍ରୀ ଜଗନ୍ନାଥ ମିଶ୍ର, ଆଉ ମାତା ହେଉଛନ୍ତି ଶଚୀ ଦେବୀ, ଏକ ଆଦର୍ଶ ସତୀ ନାରୀ ଥିଲେ। ଚୈତନ୍ୟ ମହାପ୍ରଭୁଙ୍କର ରୂପ ଅତି ସୁନ୍ଦର, ତପ୍ତ କାଞ୍ଚନ ସଦୃଶ ଅଙ୍ଗ କାନ୍ତି, ତେଣୁ ସମସ୍ତେ ତାଙ୍କୁ ଗୌର ହରି ବୋଲି ଡାକୁଥିଲେ। ସେଠି ଯେଉଁଠି ଯେଉଁ ସ୍ଥାନରେ ସେ ଆବିର୍ଭୂତ ହେଇଥିଲେ ମାୟାପୁରରେ, ତାକୁ ଯୋଗପୀଠ ବୋଲି କୁହାଯାଏ। ବର୍ତ୍ତମାନ ଭକ୍ତି ବିନୋଦଙ୍କ ଦ୍ୱାରା ନିର୍ମିତ ଏକ ମନ୍ଦିର, ସୁନ୍ଦର ମନ୍ଦିର ଅଛି ସେଇଠି। ବର୍ତ୍ତମାନ ଏକ ନିମ୍ବ ଗଛ ଅଛି, ସେ ନିମ୍ବ ଗଛ ମୂଳେ ସେ ଜନ୍ମ ହୋଇଥିଲେ ବୋଲି ତାଙ୍କ ମାଆ ତାଙ୍କୁ ନିମାଇ ନାମ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଅଛି ସେ ସ୍ଥାନ, ସେ ପୀଠ, ମହାପୁଣ୍ୟ କ୍ଷେତ୍ର, ଯାଇକିରି ସ୍ପର୍ଶ କରିବା ଉଚିତ, ଦର୍ଶନ କରିବା ଉଚିତ। ଯେତେବେଳେ ପିଲାଟିଏ ହୋଇଥିଲେ, ଛୋଟ ପିଲା ହୋଇଥିଲେ ମହାପ୍ରଭୁ, ସେ କାନ୍ଦୁଥିଲେ, ପିଲାମାନେ କାନ୍ଦନ୍ତି, କ୍ରନ୍ଦନ କରନ୍ତି। ଛୋଟ ପିଲା ଆଜିକାଲି କାନ୍ଦିଲେ ମାଆ ମାନେ କ'ଣ କହୁଛନ୍ତି, ହେ ଭାଇ ଆସିଲା ଧୋରେ, ଭାଇଆ ଧୋ, ନାନା ଗୀତ ପେତ ଖାଇକିରି କହିକିରି କୌଣସି ଦେଇକି ତାଙ୍କୁ ସାନ୍ତ୍ୱନା କରୁଛନ୍ତି। କିନ୍ତୁ ଗୌରାଙ୍ଗ ମହାପ୍ରଭୁ ଶିଶୁ ହେଇଥିଲେ, କ୍ରନ୍ଦନ କରୁଥିଲେ, ଇଏ କିଛି ଆଉ ଶୁଣୁନଥିଲେ। ହରି ବୋଲ କହିଲେ, ହରେ କୃଷ୍ଣ କହିଲେ, ତୁନି ହଉ, ଅନ୍ୟ କିଛି କହିଲେ ଆଉ ତୁନି ହଉନଥିଲେ ସେ। ତେଣୁ ଏ ହରି ବୋଲ ଧ୍ୱନି କଲେ ତାଙ୍କର କ୍ରନ୍ଦନ ବନ୍ଦ ହଉଥିଲା। ତେଣୁ ଛଳନା କରି ସେ କ୍ରନ୍ଦନରତ ହଉଥିଲେ, କାରଣ ଲୋକେ ହରି ବୋଲ କହନ୍ତୁ, ଏଇଟା ପ୍ରଚାର କରିବା କଷ୍ଟ। ଶୈଶବରୁ ସେ ପ୍ରଚାର ଆରମ୍ଭ କରିଦେଲେ। ହଁ, କ୍ରନ୍ଦନକୁ ବନ୍ଦ କରିବା ପାଇଁ ପ୍ରତିବେଶୀ ସ୍ତ୍ରୀ ଲୋକମାନେ ଆସୁଥିଲେ, ବାରମ୍ବାର ବୋଲି ହରି ବୋଲ କହୁଥିଲେ, ନହେଲେ କାନ୍ଦ ବନ୍ଦ ହେଇଯାଉ। ଏହିପରି ଭାବରେ କୃପାରେ ସର୍ବକ୍ଷଣ ହରିନାମ ଉଚ୍ଚାରିତ ହଉଥିଲେ ପିଲାଦିନରୁ। ଏପରି ସେ କୃପା କରୁଥିଲେ, ହରି ଶବ୍ଦ ଉଚ୍ଚାରଣ କରନ୍ତୁ, ହେଲେ ମୁଁ କାନ୍ଦିଲେ ହେଲେ ଆସିବେ ହରି ବୋଲ କହିବେ। ଯେଉଁ ହରେ କୃଷ୍ଣ ମହାମନ୍ତ୍ର ପ୍ରଚାର କରିବାର ଉଦ୍ଦେଶ୍ୟ ନେଇ ସେ ପୃଥିବୀରେ ଅବତୀର୍ଣ୍ଣ ହେଇଥିଲେ, ସେଇ କାର୍ଯ୍ୟ ସେ ଶୈଶବରୁ ଆରମ୍ଭ କରିଦେଲେ ମହାପ୍ରଭୁ। ତାଙ୍କର ଜୀବନ ଚରିତ ଚୈତନ୍ୟ ଚରିତାମୃତ ଆଦି ଗ୍ରନ୍ଥରେ ଲେଖା ଅଛି, ତେଣୁ ଆମେ ସଂକ୍ଷେପରେ କିଛି କହିବା। ସେ ଛୋଟ ପିଲା ଥିଲେ, ଶିଶୁ, ଆର୍ଥିକ ତୀର୍ଥ କରୁଥିବା ଜଣେ ବ୍ରାହ୍ମଣ, ତୈଥିକ ବ୍ରାହ୍ମଣ ଉପାଖ୍ୟାନ ଅଛି, ସେ ଥରେ ଆସି ପହଞ୍ଚିଲେ ଜଗନ୍ନାଥ ମିଶ୍ରଙ୍କ ଘରେ। ତେଣୁ ଜଗନ୍ନାଥ ମିଶ୍ର ତାଙ୍କୁ ଅନୁରୋଧ କଲେ, ଆପଣ ଭିକ୍ଷା କରନ୍ତୁ ଆଜି ଆମ ଘରେ। ତେଣୁ ସେ ରହିଲେ ସେଦିନ ସେଠି, ସେ ତାଙ୍କ ଘରେ ଭିକ୍ଷା କଲେ, ଅର୍ଥାତ୍ ତାଙ୍କୁ ସେଟା ଚାଉଳପତ୍ର ଇତ୍ୟାଦି ଦେଲେ, ସେ ରନ୍ଧନ କଲେ। ସେ ରନ୍ଧନ କରିବେ ଆଉ ଭଗବାନଙ୍କ ପାଖରେ ନୈବେଦ୍ୟ କରିବେ, ତାପରେ ପ୍ରସାଦ ସେବନ କରିବେ। ସେ ତୈଥିକ ବ୍ରାହ୍ମଣ ଯେତେବେଳେ ରାନ୍ଧିଲେ ଆଉ ରାନ୍ଧିକିରି ଯେତେବେଳେ ଭଗବାନଙ୍କ ପାଖରେ ଭୋଗ ଲଗାଉଛନ୍ତି, ଶିଶୁ ନିମାଇଁ ଆସିକି ତାକୁ ଖାଉଛି। ସେ ବ୍ରାହ୍ମଣ ଥିଲା, ସେ ଆଖି ଧ୍ୟାନ କରିକିରି ଯେତେବେଳେ ଅର୍ପଣ କରୁଛନ୍ତି, ଆଖି ଖୋଲା ବେଳକୁ ସେ ଶିଶୁ ନିମାଇଁ ଆସିକିରି ଖାଉଛି। ଆହ, ମାରା ହେଇଗଲା, ଖାଇଥିଲା ଆଇଁଠା କରିଦେଲା, ଭଗବାନ କ'ଣ ଖାଇଲେ, ବଡ଼ ବ୍ୟସ୍ତ ହେଲେ, ବ୍ୟସ୍ତ ହେଲେ ସେଠୁ ଜଗନ୍ନାଥ ମିଶ୍ର କହିଲେ, ଆଛା ଆଛା କିଛି ଚିନ୍ତା ନାହିଁ, ଆଉ ଥରେ ଆମେ ଦେଉଛୁ, ଆଉ ଥରେ ଆପଣ କୃପା କରି ଆଣୁଛୁ, ଆମେ ଏଥର ତାଙ୍କୁ ନେଇ ସୁହାଇ ପକାଉଛୁ, ଅନ୍ୟ ଠିକ ନେଇଯାଉଛୁ। ପୁଣି ଦ୍ୱିତୀୟ ବାର ରାନ୍ଧିଲେ, ସେତେବେଳକୁ ଅନ୍ୟ ଘରକୁ ନେଇଗଲେଣି ତାଙ୍କୁ, ଆମେ ଅନ୍ୟ ଘରକୁ ନେଇଯାଉଛୁ, ଆଉ ସେ ଆସିବନି, ଏଇଠି ଥିଲା ଆମେ ଠିକରେ ଚାଲି ଆସୁଥିଲା, ଆଉ ଆସିବ ଅନ୍ୟ ଘରକୁ ନେଇଗଲେ। ସେ ଆଉ ଥରେ ରାନ୍ଧିକିରି ସେତେବେଳକୁ ଇଏ 12 ବେଳେ ରନ୍ଧା, ତାପରେ ପୁଣି ଥରେ ରାନ୍ଧିଲେ, ସେତେବେଳକୁ 3-4 ବାଜିଲାଣି। ପୁଣି ସେମିତି ନୈବେଦ୍ୟ ଅର୍ପଣ କରୁଛନ୍ତି ଯେତେବେଳେ, ଆଉ ପୁଣି ଆଖି ଖୋଲା ବେଳକୁ ସେଇ ଶିଶୁ ନିମାଇଁ ଆସି ଖାଉଛି। ବଡ଼ ଇଏ ବ୍ୟସ୍ତ, ଆଜି ଆଉ ଖାଇବାର ଇଚ୍ଛା ନାହିଁ, ଭଗବାନଙ୍କର ଇଚ୍ଛା ନାହିଁ, ଆଉ ଖାଇକି ନେଇ ଯା, ବଡ଼ ବ୍ୟସ୍ତ। ପୁଣି ଜଗନ୍ନାଥ ମିଶ୍ର ପୁଣି ଅନୁରୋଧ କଲେ, କାହିଁକି ନା ଜଣେ ବ୍ରାହ୍ମଣ, ତାକୁ ଆଉ ଭିକ୍ଷା ଆମେ ଦେଇପାରୁନୁ, ସେ ଅସନ୍ତୁଷ୍ଟ ହେଲେ ଆମର ବହୁତ କଲ୍ୟାଣ ହେବ, ତେଣୁ ତାଙ୍କୁ ଗୋଟଳେ ମୁଣ୍ଡଳେ ପଡ଼ିଲେ, ଆପଣ କୃପା ହିଁ କରନ୍ତୁ, ଆଉ ଥରେ କୃପା କରି ରାନ୍ଧନ୍ତୁ ଆପଣ, ଆମେ ଆଉ ଥରେ କରୁଛୁ। ଏଥର ଆଗ ତ ସ୍ୱାଇ ପକେଇବା, ସେ ଶୋଇ ପଡ଼ିବ, ଆଉ ଉଠିବ ନାହିଁ, ଆଉ ରାତି ହେଲାଣି, ଘର ସନ୍ଧ୍ୟା ହେଇଗଲାଣି, ଆଉ ନଟଫଟ ଲଗେଇବ ନାହିଁ, ସେ ଶୋଇ ପଡ଼ିବ, ଆପଣ ଆଉ ଥରେ ରାନ୍ଧନ୍ତୁ। ସେ ପୁଣି ତାଙ୍କ ଅନୁରୋଧରେ ସେ ବ୍ରାହ୍ମଣ ଆଉ ଥରେ ରୋଷେଇ କଲେ, ସେତେବେଳେ ରାତି ହେଇଗଲା, ରାତି ହେଇଗଲାଣି, ନିମାଇଁ ଶୋଇ ପଡ଼ିଲେଣି, ରାତି 9-10 ବି ହେଇଗଲାଣି, ବହୁତ ଡେରି କରିକି ରୋଷେଇ କରିବା, ସମସ୍ତେ ଶୋଇ ପଡ଼ନ୍ତୁ, ଶୋଇ ପଡ଼ନ୍ତୁ, ଆଉ ନହେଲେ ପୁଣି କେତେବେଳେ ଆସିଯିବ, ବଡ଼ ବଡ଼ ଆସିବ, ରୋଷେଇ କଲେ, ରୋଷେଇ କରିକିରି ସମସ୍ତେ ସେତେବେଳେ ଶୋଇ ସାରିଲେଣି, ଘୁଙ୍ଗୁଡ଼ି ମାରିଲେଣି ନିଦରେ, ଇଏ ପୁଣି ଅର୍ପଣ କଲେ, ଭଗବାନଙ୍କୁ ଅର୍ପଣ କରୁଛନ୍ତି, ପୁଣି ଆଖି ଖୋଲିଲା ବେଳକୁ ସେଇ ଆଉଛି, କିରେ ପୁଣି ତୁ ଆସିଲୁ କହିଲା ବେଳକୁ ସେ ସବୁଠୁ କୃଷ୍ଣ ଯେଉଁ ଯାହାକୁ ଧ୍ୟାନ କରୁଥିଲେ କୃଷ୍ଣ ମୂର୍ତ୍ତି ସବୁ ସେ ଦେଖା ହେଲେ। କିରେ ତୁ ମୋତେ ଡାକୁଛୁ, ମୁଁ ଖାଇଲା ବେଳକୁ କହୁଛୁ କ'ଣ ନା ମାର ହେଲା, ତୁ ମୋତେ ଡାକୁଛୁ, ସେତେବେଳେ ଶୁଣ ଶୋଇଲେଣି, ରାତି ଅଧେଲାଣି, ତେଣୁ ଏ କଥାଟା ପ୍ରକାଶ କଲେ, କହିଲେ ଦେଖ ଏ କଥା ଆଉ କାହାକୁ କହିବୁ, କୃପା ଅପାର କୃପା କହିକିରି ଆନନ୍ଦରେ ମୁଁ ଛାଇକିରି ଶିଖିଛି।